ଓମ୍ ଶାନ୍ତି। 16 ଏପ୍ରିଲ 2024 ମସିହାର ଅନମୋଲ ମହାବାକ୍ୟ, ମିଠେ ବଚେ, ଯଦି ତୁମକୁ ସତୁ ପ୍ରଧାନ ହେବାର ଅଛି ତେବେ ବାବାଙ୍କୁ ସ୍ନେହର ସହିତ ମନେ ପକାଅ। ପାରସନାଥ ଶିବ ବାବା ତୁମକୁ ପାରସପୁରୀର ମାଲିକ କରିବା ପାଇଁ ଆସିଛନ୍ତି। ପ୍ରଶ୍ନ, ତୁମେ ପିଲାମାନେ କେଉଁ ଗୋଟିଏ କଥାର ଧାରଣା ଦ୍ୱାରା ହିଁ ମହିମା ଯୋଗ୍ୟ ହୋଇଯିବ? ଉତ୍ତର, ବହୁତ ବହୁତ ନିର୍ମାଣଚିତ ହୁଅ। ତୁମର କୌଣସି କଥାର ଅହଙ୍କାର ରହିବା ଉଚିତ ନୁହେଁ, ବହୁତ ମିଠା ମଧ୍ୟ ହେବାକୁ ପଡ଼ିବ। ଅହଙ୍କାର ଆସିଲେ ବହୁତ ଶତ୍ରୁ ହୋଇଯାଆନ୍ତି। ଉଚ୍ଚ ଅଥବା ନୀଚ ପବିତ୍ରତା ଆଧାରରେ ହିଁ ହୋଇଥାନ୍ତି। ପବିତ୍ର ହେଲେ ସମ୍ମାନ ରହିଥାଏ, ଅପବିତ୍ର ହେଲେ ସମସ୍ତଙ୍କ ପାଖରେ ମୁଣ୍ଡ ନୁଆଇବାକୁ ପଡ଼ିଥାଏ। ଓମ୍ ଶାନ୍ତି। ଆତ୍ମିକ ପିତା ବସି ଆତ୍ମିକ ସନ୍ତାନମାନଙ୍କୁ ବୁଝାଉଛନ୍ତି। ବାବା ମଧ୍ୟ ଜାଣିଛନ୍ତି ଯେ ମୁଁ ଏହି ପିଲାମାନଙ୍କୁ ବୁଝାଉଛି। ଏକଥା ମଧ୍ୟ ପିଲାମାନଙ୍କୁ ବୁଝାଯାଇଛି ଯେ ଭକ୍ତି ମାର୍ଗରେ ଭିନ୍ନ ଭିନ୍ନ ନାମରେ ଅନେକ ପ୍ରକାରର ଚିତ୍ର ତିଆରି କରିଦେଇଛନ୍ତି, ଯେପରି ନେପାଳରେ ପାରସନାଥଙ୍କୁ ମାନିଥାନ୍ତି, ତାଙ୍କର ବହୁତ ବଡ଼ ମନ୍ଦିର ମଧ୍ୟ ଅଛି, କିନ୍ତୁ ସେଠାରେ କିଛି ବି ନାହିଁ, କେବଳ 4ଟି ଦ୍ୱାର ଏବଂ 4ଟି ମୂର୍ତ୍ତି ରହିଛି। ଚତୁର୍ଥ ଦ୍ୱାରରେ କୃଷ୍ଣଙ୍କୁ ରଖିଛନ୍ତି, ଏବେ ବୋଧହୁଏ କିଛି ପରିବର୍ତ୍ତନ କରିଦେଇଛନ୍ତି। ତେବେ ପାରସନାଥ ତ ନିଶ୍ଚିତ ଭାବରେ ଶିବ ବାବାଙ୍କୁ ହିଁ କୁହାଯିବ, ସିଏ ହିଁ ମନୁଷ୍ୟମାନଙ୍କୁ ପାରସବୁଦ୍ଧି କରୁଛନ୍ତି। ତେଣୁ ପ୍ରଥମେ ସେମାନଙ୍କୁ ବୁଝାଇବାକୁ ହେବ ଯେ ଉଚ୍ଚର ଉଚ୍ଚ ହେଉଛନ୍ତି ଭଗବାନ, ପରେ ସାରା ଦୁନିଆ। ସୂକ୍ଷ୍ମ ଲୋକରେ ତ କୌଣସି ସୃଷ୍ଟି ନାହିଁ, ପଛରେ ହୋଇଥାନ୍ତି ଲକ୍ଷ୍ମୀନାରାୟଣ ବା ବିଷ୍ଣୁ। ବାସ୍ତବରେ ବିଷ୍ଣୁଙ୍କର ମନ୍ଦିର ମଧ୍ୟ ଭୁଲ, ତାଙ୍କୁ ଚତୁର୍ଭୁଜ ରୂପରେ ଦେଖାଇଛନ୍ତି। ତେବେ 4 ଭୁଜାଧାରୀ କୌଣସି ମନୁଷ୍ୟ ତ ହୋଇନଥାନ୍ତି। ବାବା ବୁଝାଉଛନ୍ତି, ଇଏ ହେଉଛନ୍ତି ଲକ୍ଷ୍ମୀନାରାୟଣ, ଯାହାଙ୍କୁ ଯୁଗଳ ମୂର୍ତ୍ତି ବିଷ୍ଣୁଙ୍କ ରୂପରେ ଦେଖାଇଛନ୍ତି, କିନ୍ତୁ ବାସ୍ତବରେ ଲକ୍ଷ୍ମୀନାରାୟଣ ଉଭୟ ତ ଅଲଗା ଅଲଗା ଅଟନ୍ତି। ସୂକ୍ଷ୍ମ ଲୋକରେ ବିଷ୍ଣୁଙ୍କର 4ଟି ଭୁଜା ଥିବାର ଦେଖାଉଛନ୍ତି, ଅର୍ଥାତ୍ ଉଭୟଙ୍କୁ ମିଶାଇ ଚତୁର୍ଭୁଜ କରିଦେଇଛନ୍ତି, ବାକି ଏପରି କୌଣସି ମନୁଷ୍ୟ ନଥାନ୍ତି। ମନ୍ଦିରରେ ଯେଉଁ ବିଷ୍ଣୁ ଚତୁର୍ଭୁଜ ମୂର୍ତ୍ତି ଦେଖାଉଛନ୍ତି, ତାହା ହେଲା ସୂକ୍ଷ୍ମ ଲୋକର। ଚତୁର୍ଭୁଜଙ୍କୁ ଶଙ୍ଖ, ଚକ୍ର, ଗଦା, ପଦ୍ମ ଇତ୍ୟାଦି ଦେଇଛନ୍ତି, କିନ୍ତୁ ପ୍ରକୃତରେ ଏମିତି କିଛି ନଥାଏ। ସୁଦର୍ଶନ ଚକ୍ର ମଧ୍ୟ ତୁମମାନଙ୍କର ଅଟେ। ନେପାଳରେ ବିଷ୍ଣୁଙ୍କର ବହୁତ ବଡ଼ ଚିତ୍ର କ୍ଷୀରସାଗରରେ ଦେଖାଇଛନ୍ତି, ପୂଜା ସମୟରେ ସେଠାରେ କିଛି କ୍ଷୀର ଢାଳି ଦେଇଥାନ୍ତି। ବାବା ଗୋଟିଏ ଗୋଟିଏ କଥା ବହୁତ ଭଲ ଭାବରେ ବୁଝାଉଛନ୍ତି। ବିଷ୍ଣୁଙ୍କର ଅର୍ଥକୁ କେହି ବି ଏଭଳି ଭାବରେ ବୁଝାଇ ପାରିବେ ନାହିଁ, କେହି ଏହାର ଅର୍ଥକୁ ମଧ୍ୟ ଜାଣିନାହାନ୍ତି। ଏ କଥା ତ ସ୍ୱୟଂ ଭଗବାନ ବୁଝାଉଛନ୍ତି। ଶିବ ବାବାଙ୍କୁ ହିଁ ଭଗବାନ ବୋଲି କୁହାଯାଉଛି, ସେ ତ ଜଣେ ହିଁ ଅଟନ୍ତି, କିନ୍ତୁ ଭକ୍ତି ମାର୍ଗରେ ତାଙ୍କର ଅନେକ ନାମ ରଖିଦେଇଛନ୍ତି। ତୁମେ ଏବେ ଅନେକ ନାମରେ ଡାକୁନାହ, ଭକ୍ତି ମାର୍ଗରେ ବହୁତ ଧକ୍କା ମଧ୍ୟ ଖାଇଥାନ୍ତି, ତୁମେମାନେ ମଧ୍ୟ ଖାଇଛ। ବର୍ତ୍ତମାନ ଯଦି ତୁମେ ମନ୍ଦିରକୁ ଯିବ, ତେବେ ଏହା ଉପରେ ବୁଝାଇବ ଯେ ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ପରମ ଆତ୍ମା, ନିରାକାର, ପରମ ପିତା, ପରମାତ୍ମା। ଆତ୍ମା ହିଁ ଏହି ଶରୀର ଦ୍ୱାରା କହୁଛି ହେ ପରମ ପିତା। ତାଙ୍କର ପୁଣି ଜ୍ଞାନର ସାଗର, ସୁଖର ସାଗର ବୋଲି ମଧ୍ୟ ମହିମା ରହିଛି। ଭକ୍ତି ମାର୍ଗରେ ତ ଜଣଙ୍କର ଅନେକ ଚିତ୍ର ରହିଛି, କିନ୍ତୁ ଜ୍ଞାନ ମାର୍ଗରେ ତ ଏକମାତ୍ର ଜ୍ଞାନର ସାଗର ହିଁ ଅଛନ୍ତି, ସେ ହିଁ ହେଉଛନ୍ତି ପତିତ ପାବନ, ସମସ୍ତଙ୍କର ସଦ୍ଗତିଦାତା, ତୁମ ବୁଦ୍ଧିରେ ଏବେ ସାରା ଚକ୍ରର ଜ୍ଞାନ ରହିଛି। ଉଚ୍ଚରୁ ଉଚ୍ଚ ହେଉଛନ୍ତି ପରମାତ୍ମା, ତାଙ୍କ ପାଇଁ ହିଁ ଗାୟନ ରହିଛି ଯେ ସିମର ସିମର ସୁଖ ପାଓ, ଅର୍ଥାତ୍ ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ ଅଥବା ସ୍ମରଣ କରିଚାଲ, ତେବେ ଶରୀରର ସମସ୍ତ କଳହ କ୍ଲେଶ ସମାପ୍ତ ହୋଇଯିବ, ପୁଣି ତୁମେ ଜୀବନମୁକ୍ତି ପଦ ପ୍ରାପ୍ତ କରିବ। ଏହା ଜୀବନମୁକ୍ତି ଅଟେ ନା, ତୁମକୁ ବାବାଙ୍କ ଠାରୁ ଏହି ସୁଖର ସମ୍ପତ୍ତି ମିଳୁଛି। କେବଳ ଜଣକୁ ତ ମିଳୁନାହିଁ, ନିଶ୍ଚିତ ଭାବରେ ରାଜଧାନୀ ହେବ ନା, ଅର୍ଥାତ୍ ବାବା ରାଜଧାନୀ ସ୍ଥାପନ କରୁଛନ୍ତି। ସତ୍ୟଯୁଗରେ ରାଜା ରାଣୀ ପ୍ରଜା ସମସ୍ତେ ରହିବେ। ତୁମେ ଏବେ ଜ୍ଞାନ ପ୍ରାପ୍ତ କରୁଛ, ତେଣୁ ଏଠାରୁ ଯାଇ ବଡ଼ କୂଳରେ ଜନ୍ମ ନେବ, ତୁମକୁ ବହୁତ ସୁଖ ମିଳିବ। ଯେତେବେଳେ ସତ୍ୟଯୁଗର ସ୍ଥାପନା ହୋଇଯିବ, ସେତେବେଳେ ଏହି ବିକାରୀ ଆତ୍ମାମାନେ ଦଣ୍ଡଭୋଗ କରି ଯାଇ ସେଠାରେ ଅର୍ଥାତ୍ ପରମଧାମରେ ନିଜ ନିଜର ବିଭାଗରେ ରହିବେ। ପୁଣି ସେଠାରୁ ଏତେ ସବୁ ଆତ୍ମାମାନେ ଧୀରେ ଧୀରେ ଏଠାକୁ ଆସିବାକୁ ଲାଗିବେ ଏବଂ ବୃଦ୍ଧି ହୋଇ ଚାଲିବେ। ଏହି କଥା ବୁଦ୍ଧିରେ ରହିବା ଦରକାର କି ଉପରୁ ଆତ୍ମାମାନେ କିପରି ଆସୁଛନ୍ତି। ଏପରି ନୁହେଁ ଯେ ବୃକ୍ଷରେ ଦୁଇଟି ପତ୍ର ପରିବର୍ତ୍ତେ ଦଶଟି ପତ୍ର ଏକାଥରକେ ବାହାରିଯିବା ଦରକାର, ନା, କାଇଦା ଅନୁସାରେ ହିଁ ପତ୍ର ବାହାରିଥାଏ। ଏହା ମଧ୍ୟ ବହୁତ ବଡ଼ ବୃକ୍ଷ ଅଟେ। ହିସାବ ଦେଖାଉଛନ୍ତି ଯେ ଗୋଟିଏ ଦିନରେ ଲକ୍ଷ ଲକ୍ଷ ସଂଖ୍ୟାରେ ବୃଦ୍ଧି ହୋଇଯାଉଛି। ତେବେ ପ୍ରଥମେ ବୁଝାଇବାକୁ ହେବ, ଉଚ୍ଚରୁ ଉଚ୍ଚ ହେଉଛନ୍ତି ଭଗବାନ, ପତିତ ପାବନ, ସିଏ ଦୁଃଖହର୍ତ୍ତା ସୁଖକର୍ତ୍ତା ମଧ୍ୟ ଅଟନ୍ତି। ଯିଏ ବି ଅଭିନେତା ଦୁଃଖୀ ହେଉଛନ୍ତି, ଏ ସମସ୍ତଙ୍କୁ ଆସି ସୁଖ ଦେଉଛନ୍ତି। ଦୁଃଖଦାତା ହେଉଛି ରାବଣ। ମନୁଷ୍ୟମାନେ ଏକଥା ଜାଣିନାହାନ୍ତି ଯେ ବର୍ତ୍ତମାନ ବାବା ଆସିଛନ୍ତି, ତେଣୁ ଆମେ ଯାଇ ତାଙ୍କଠାରୁ ଜ୍ଞାନ ନେବୁ। ଅନେକ ତ ଅଛନ୍ତି ଯେଉଁମାନେ କି ବୁଝୁ ବୁଝୁ ପୁଣି ବାହାରକୁ ଚାଲି ଯାଉଛନ୍ତି। ଯେପରି ସ୍ନାନ କରୁ କରୁ ପାଦ ଖସିଗଲେ ପାଣି ଭିତରକୁ ଚାଲି ଯାଇଥାନ୍ତି, ବାବା ତ ଅନୁଭବୀ ଅଟନ୍ତି ନା। ଏହି ସଂସାର ତ ହେଉଛି ବିଷୟ ସାଗର, ବାବା ତୁମକୁ କ୍ଷୀର ସାଗର ଆଡ଼କୁ ନେଇଯାଉଛନ୍ତି। କିନ୍ତୁ ମାୟାରୂପୀ ଅଜଗର ଭଲ ଭଲ ମହାରଥୀ ମାନଙ୍କୁ ମଧ୍ୟ ଗ୍ରାସ କରିଦେଇଥାଏ। ବଞ୍ଚି ଥାଉ ଥାଉ ବାବାଙ୍କ କୂଳରୁ ମରି ରାବଣର କୂଳକୁ ଚାଲି ଯାଉଛନ୍ତି, ଅର୍ଥାତ୍ ଏହି ଦିବ୍ୟ ଜନ୍ମରୁ ମରିଯାଉଛନ୍ତି। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଉଚ୍ଚରୁ ଉଚ୍ଚ ବାବା ଆସି ଏହି ରଚନା କରୁଛନ୍ତି। ସୂକ୍ଷ୍ମ ଲୋକର ତ କୌଣସି ଇତିହାସ ଭୂଗୋଳ ନାହିଁ। ଯଦିଓ ତୁମେ ସୂକ୍ଷ୍ମ ଲୋକକୁ ଯାଇ ସାକ୍ଷାତକାର କରୁଛ, ସେଠାରେ ଚତୁର୍ଭୁଜଙ୍କୁ ଦେଖୁଛ, ଚିତ୍ରରେ ମଧ୍ୟ ରହିଛି ନା, ଯଦି ଏହିସବୁ କଥା ବୁଦ୍ଧିରେ ରହିଛି ତ ନିଶ୍ଚିତ ଭାବରେ ସାକ୍ଷାତକାର ହେବ। କିନ୍ତୁ ବାସ୍ତବରେ ଏଭଳି କୌଣସି ଜିନିଷ ନାହିଁ। ଏସବୁ ହେଉଛି ଭକ୍ତି ମାର୍ଗର ଚିତ୍ର। ବର୍ତ୍ତମାନ ପର୍ଯ୍ୟନ୍ତ ଭକ୍ତି ମାର୍ଗ ଚାଲିଛି, ଭକ୍ତି ମାର୍ଗ ଶେଷ ହୋଇଗଲେ ଏହି ଚିତ୍ର ଆଦି ରହିବ ନାହିଁ। ସ୍ୱର୍ଗରେ ତୁମେ ଏସବୁ କଥା ଭୁଲିଯିବ। ଏବେ ତୁମ ବୁଦ୍ଧିରେ ଅଛି ଯେ ଲକ୍ଷ୍ମୀ ନାରାୟଣଙ୍କର ଯୁଗଳ ରୂପ ହିଁ ହେଉଛି ବିଷ୍ଣୁ, ଚତୁର୍ଭୁଜ ରୂପ। ଲକ୍ଷ୍ମୀ ନାରାୟଣଙ୍କର ପୂଜା ଅର୍ଥାତ୍ ଚତୁର୍ଭୁଜଙ୍କର ପୂଜା। ଲକ୍ଷ୍ମୀ ନାରାୟଣଙ୍କର ମନ୍ଦିର ହେଉ ଅଥବା ଚତୁର୍ଭୁଜଙ୍କର ମନ୍ଦିର ହେଉ, କଥା ଏକ। ଏହି ଦୁଇଜଣଙ୍କ ସମ୍ବନ୍ଧରେ ଆଉ କେହି ବି ଜାଣିନାହାନ୍ତି। ତୁମେ ଜାଣିଛ ସତ୍ୟଯୁଗରେ ଏ ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ହେବ, ତାଙ୍କୁ ବିଷ୍ଣୁଙ୍କ ରାଜ୍ୟ ବୋଲି ତ କହିପାରିବା ନାହିଁ। ଇଏ ପାଳନ ମଧ୍ୟ କରୁଛନ୍ତି, ସେମାନେ ସାରା ବିଶ୍ୱର ମାଲିକ ହୋଇଥିବାରୁ ସାରା ବିଶ୍ୱର ପାଳନ ମଧ୍ୟ କରୁଛନ୍ତି। ଶିବ ଭଗବାନ ବାଚ, ମୁଁ ତୁମମାନଙ୍କୁ ରାଜଯୁଗ ଶିଖାଉଛି। ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ, ତେବେ ଏହି ଯୁଗ ଅଗ୍ନି ଦ୍ଵାରା ତୁମର ବିକର୍ମ ବିନାଶ ହୋଇଯିବ। ଏସବୁ କଥାକୁ ବିସ୍ତାର ରୂପରେ ବୁଝାଇବାକୁ ହେବ। କୁହ, ଏହା ମଧ୍ୟ ଗୀତା ଅଟେ। କେବଳ ଗୀତାରେ କୃଷ୍ଣଙ୍କର ନାମ ଲେଖିଦେଇଛନ୍ତି, ଏହା ତ ଭୁଲ ଅଟେ। ଏଥିରେ ସମସ୍ତଙ୍କର ଗ୍ଲାନି କରିଦେଇଛନ୍ତି, ସେଥିପାଇଁ ଭାରତ ତମ ପ୍ରଧାନ ହୋଇଯାଇଛି। ବର୍ତ୍ତମାନ ହେଉଛି କଳିଯୁଗୀ ଦୁନିଆର ଅନ୍ତିମ ସମୟ। ଏହାକୁ ତମ ପ୍ରଧାନ ଲୌହ ଯୁଗୀ ଦୁନିଆ ବୋଲି କୁହାଯାଉଛି। ଯେଉଁମାନେ ସତୁ ପ୍ରଧାନ ଥିଲେ ସେହିମାନେ ହିଁ 84 ଜନ୍ମ ନେଇଛନ୍ତି। ଜନ୍ମ ମରଣ ଚକ୍ରରେ ତ ସମସ୍ତଙ୍କୁ ନିଶ୍ଚିତ ଭାବରେ ଆସିବାକୁ ପଡ଼ିବ। ଯେତେବେଳେ ସମ୍ପୂର୍ଣ୍ଣ ରୂପେ 84 ଜନ୍ମ ନେଇଯାଉଛନ୍ତି, ସେତେବେଳେ ପୁଣି ବାବାଙ୍କୁ ଆସିବାକୁ ପଡୁଛି। ପ୍ରଥମ ନମ୍ବରରେ ଏଠାରେ କେବଳ ଜଣଙ୍କର କଥା କୁହାଯାଉ ନାହିଁ, ତାଙ୍କର ତ ସାରା ରାଜଧାନୀ ଥିଲା ନା, ତାହା ପୁଣି ଥରେ ନିଶ୍ଚିତ ହେବ। ବାବା ସମସ୍ତଙ୍କ ପାଇଁ କହୁଛନ୍ତି, ତୁମେ ନିଜକୁ ଆତ୍ମା ମନେ କରି ବାବାଙ୍କୁ ମନେ ପକାଅ, ତେବେ ଯୁଗ ଅଗ୍ନି ଦ୍ଵାରା ତୁମର ସବୁ ପାପ କଟିଯିବ। କାମ ବିକାର ରୂପୀ ଚିତାରେ ବସି ସମସ୍ତେ କଳା ହୋଇଯାଇଛନ୍ତି। ଏବେ କଳାରୁ ଗୁରା କିପରି ହେବେ ସେ କଥା ବାବା ହିଁ ଶିଖାଉଛନ୍ତି। କୃଷ୍ଣଙ୍କର ଆତ୍ମା ମଧ୍ୟ ନିଶ୍ଚିତ ଭାବରେ ଭିନ୍ନ ଭିନ୍ନ ନାମ ରୂପ ନେଇ ଆସୁଥିବେ। ଯିଏ ଲକ୍ଷ୍ମୀନାରାୟଣ ଥିଲେ ତାଙ୍କୁ ହିଁ ପୁଣି 84 ଜନ୍ମ ପରେ ସେଇ ବ୍ରହ୍ମା ହେବାକୁ ପଡ଼ିବ। ତେବେ ତାଙ୍କର ବହୁତ ଜନ୍ମର ଅନ୍ତିମ ସମୟରେ ବାବା ଆସି ପ୍ରବେଶ କରୁଛନ୍ତି। ପୁଣି ସିଏ ସତୁ ପ୍ରଧାନ ବିଶ୍ୱର ମାଲିକ ହେଉଛନ୍ତି। ତୁମେମାନେ ପାରସନାଥଙ୍କୁ ପୂଜା କରୁଛ ଏବଂ ଶିବଙ୍କୁ ମଧ୍ୟ ପୂଜା କରୁଛ, ତେବେ ନିଶ୍ଚିତ ଭାବରେ ତାଙ୍କୁ ଶିବ ହିଁ ଏହିପରି ପାରସନାଥ କରିଥିଲେ। ଶିକ୍ଷକଙ୍କର ତ ଆବଶ୍ୟକତା ରହିଛି ନା, ସିଏ ତ ହେଉଛନ୍ତି ଜ୍ଞାନର ସାଗର। ଏବେ ସତୁ ପ୍ରଧାନ ପାରସନାଥ ହେବାର ଅଛି, ତେଣୁ ବାବାଙ୍କୁ ବହୁତ ସ୍ନେହର ସହିତ ମନେ ପକାଅ। ସେ ହିଁ ସମସ୍ତଙ୍କର ଦୁଃଖ ହରଣ କରି ସୁଖ ଦେଇଥାନ୍ତି। ଏହା ହେଉଛି କଣ୍ଟାର ଜଙ୍ଗଲ। ବାବା ଆସିଛନ୍ତି ଫୁଲର ବଗିଚା କରିବା ପାଇଁ। ବାବା ନିଜର ପରିଚୟ ଦେଇ କହୁଛନ୍ତି, ମୁଁ ଏହି ସାଧାରଣ ବୃଦ୍ଧ ଶରୀରରେ ପ୍ରବେଶ କରୁଛି, ଯିଏକି ନିଜର ଜନ୍ମକୁ ଜାଣିନାହିଁ। ଭଗବାନ ବାଚ, ମୁଁ ତୁମକୁ ରାଜଯୁଗ ଶିଖାଉଛି, ତେଣୁ ଏହା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ଏଠାରେ ରାଜା ରାଣୀ ହେବାର ଲକ୍ଷ୍ୟ ରହିଛି, ତେଣୁ ପ୍ରଜା ମଧ୍ୟ ନିଶ୍ଚିତ ଭାବରେ ହେବେ। ମନୁଷ୍ୟମାନେ ଯୁଗ ଯୁଗ ବୋଲି ବହୁତ କହୁଛନ୍ତି। ନିବୃତ୍ତି ମାର୍ଗର ସନ୍ନ୍ୟାସୀ ତ ଅନେକ ପ୍ରକାରର ହଠଯୁଗ କରିଥାନ୍ତି, ତେବେ ସେମାନେ କେବେ ବି ରାଜଯୁଗ ଶିଖାଇ ପାରିବେ ନାହିଁ। ବାବାଙ୍କର ହେଉଛି ଗୋଟିଏ ପ୍ରକାରର ଯୁଗ। କେବଳ କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ, ଆମର ଏବେ 84 ଜନ୍ମ ପୁରା ହେଲା, ବର୍ତ୍ତମାନ ଘରକୁ ଯିବାକୁ ହେବ, ତେଣୁ ବର୍ତ୍ତମାନ ପବିତ୍ର ହେବାକୁ ପଡ଼ିବ, ସେଥିପାଇଁ ଏକମାତ୍ର ବାବାଙ୍କୁ ମନେ ପକାଅ, ବାକି ସମସ୍ତଙ୍କୁ ଛାଡ଼ିଦିଅ। ଭକ୍ତି ମାର୍ଗରେ ତୁମେ ଗାୟନ କରୁଥିଲ ଯେ ଆମେ ଆଉ ସବୁ ସାଙ୍ଗ ଛାଡ଼ି ତୁମ ସହିତ ସମ୍ବନ୍ଧ ରଖିବୁ, ତ ନିଶ୍ଚିତ ଭାବରେ ତାଙ୍କଠାରୁ କିଛି ସମ୍ପତ୍ତି ମିଳିଥିଲା ନା। ଅଧା କଳ୍ପ ହେଉଛି ସ୍ୱର୍ଗ, ତାପରେ ପୁଣି ନରକ ହୋଇଯାଉଛି, ରାବଣ ରାଜ୍ୟ ଆରମ୍ଭ ହୋଇଯାଉଛି। ଅନ୍ୟମାନଙ୍କୁ ଏହିଭଳି ଭାବରେ ବୁଝାଇବା ଉଚିତ, ନିଜକୁ ଦେହ ମନେ କର ନାହିଁ, ଆତ୍ମା ତ ଅବିନାଶୀ ଅଟେ, ଆତ୍ମାରେ ହିଁ ସମସ୍ତ ଅଭିନୟ ନିର୍ଦ୍ଧାରିତ ହୋଇ ରହିଛି, ଯାହାକି ଏଠାରେ ଆସି ତୁମେ କରୁଛ। ବର୍ତ୍ତମାନ ଶିବ ବାବାଙ୍କୁ ମନେ ପକାଅ, ତେବେ ତୁମର ଜୀବନ ରୂପୀ ନୌକା ପାରି ହୋଇଯିବ। ସନ୍ନ୍ୟାସୀମାନେ ପବିତ୍ର ହୋଇଥିବାରୁ ଦୁନିଆରେ ତାଙ୍କର କେତେ ସମ୍ମାନ ରହିଛି, ସମସ୍ତେ ତାଙ୍କ ଆଗରେ ମୁଣ୍ଡ ନୁଆଇଥାନ୍ତି। ପବିତ୍ରତାର ଧାରଣା ଆଧାରରେ ହିଁ ଉଚ୍ଚ ନୀଚ ହୋଇଥାନ୍ତି। ଦେବତାମାନେ ତ ସବୁଠାରୁ ଉଚ୍ଚ, ସନ୍ନ୍ୟାସୀମାନେ ଗୋଟିଏ ଜନ୍ମ ପବିତ୍ର ରୁହନ୍ତି, ପୁଣି ପରବର୍ତ୍ତୀ ଜନ୍ମ ବିକାରରୁ ହିଁ ନେଇଥାନ୍ତି। ଦେବତାମାନେ ତ ସତ୍ୟଯୁଗରେ ହିଁ ରହିଥାନ୍ତି। ବର୍ତ୍ତମାନ ତୁମେ ନିଜେ ରାଜଯୁଗର ପାଠ ପଢ଼ି ପୁଣି ଅନ୍ୟମାନଙ୍କୁ ମଧ୍ୟ ପଢ଼ାଉଛ। କେହି କେହି ନିଜେ ପଢ଼ୁଛନ୍ତି କିନ୍ତୁ ଅନ୍ୟମାନଙ୍କୁ ବୁଝାଇ ପାରୁନାହାନ୍ତି, କାହିଁକି ନା ସେମାନଙ୍କର ଧାରଣା ହେଉନାହିଁ। ତେଣୁ ବାବା କହୁଛନ୍ତି, ଯଦି ତୁମ ଭାଗ୍ୟରେ ନାହିଁ ତେବେ ବାବା କ'ଣ କରିବେ? ବାବା ଯଦି ସମସ୍ତଙ୍କୁ ଆଶୀର୍ବାଦ କରିବେ ତେବେ ସମସ୍ତେ ସ୍କଲାରସିପ୍ ପାଇଯିବେ। ସେମାନେ ତ ଭକ୍ତି ମାର୍ଗରେ କେବଳ ଆଶୀର୍ବାଦ ହିଁ କରିଥାନ୍ତି, ସନ୍ନ୍ୟାସୀ ମଧ୍ୟ ଏହିପରି କରିଥାନ୍ତି। ତାଙ୍କୁ ଯାଇ କହୁଛନ୍ତି ଯେ ମୋତେ ଆଶୀର୍ବାଦ କର, ମୋର ସନ୍ତାନଟିଏ ହେଉ। ତେବେ ସେମାନେ କହିଥାନ୍ତି, ଆଚ୍ଛା ତୁମର ପୁତ୍ର ସନ୍ତାନଟିଏ ହେବ, ଯଦି କନ୍ୟା ସନ୍ତାନ ହେଲା ତେବେ କହିବେ ଭାଗ୍ୟ, ଯଦି ପୁତ୍ର ହେଲା ତେବେ ବାହା ବାହା କହି ପାଦ ତଳେ ପଡ଼ିଯିବେ। ଆଚ୍ଛା ତାର ମୃତ୍ୟୁ ହୋଇଗଲା ତେବେ କାନ୍ଦ ବୋବାଳି ଆରମ୍ଭ କରିଦିଅନ୍ତି ଏବଂ ଗୁରୁଙ୍କୁ ଗାଳି ଦେବାରେ ଲାଗି ପଡ଼ନ୍ତି। ତେବେ ଗୁରୁ କହନ୍ତି ଯେ ଏହା ତୁମର ଭାଗ୍ୟରେ ଥିଲା। ତେବେ ତାଙ୍କୁ ପଚାରନ୍ତି, ପୂର୍ବରୁ କାହିଁକି ଏ କଥା କହିଲେ ନାହିଁ? ଯଦି କେହି ମୃତ୍ୟୁ ମୁଖରୁ ବଞ୍ଚିଯାଏ ତେବେ ଏହାକୁ ମଧ୍ୟ ଡ୍ରାମା ବୋଲି କହନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଥିଲା। ଆତ୍ମା କେଉଁଠାରେ ଲୁଚି ଯାଇଥାଏ? ଡାକ୍ତରମାନେ ମଧ୍ୟ ଭାବନ୍ତି ଯେ ଏହାର ମୃତ୍ୟୁ ହୋଇଯାଇଥିଲା, ପୁଣି ବଞ୍ଚିଲା କିପରି? କେହି କେହି ତ ଜୁଇରୁ ମଧ୍ୟ ଉଠି ଆସିଥାନ୍ତି। ତେଣୁ କେହି ଯଦି କୌଣସି ସନ୍ନ୍ୟାସୀଙ୍କୁ ଗୁରୁ କରିଦେଲେ ବହୁତ ଲୋକ ତାଙ୍କୁ ଗୁରୁ କରିବାରେ ଲାଗି ପଡ଼ନ୍ତି। ତୁମମାନଙ୍କୁ ବହୁତ ନିର୍ମାଣଚିତ ହୋଇ ଚାଲିବାକୁ ହେବ, ଅହଙ୍କାର ଯେପରି ଟିକିଏ ବି ନ ରହୁ। ଆଜିକାଲି ଯଦି କାହା ଆଗରେ ଟିକିଏ ବି ଅହଙ୍କାର ଦେଖାଇଲ ତେବେ ଶତ୍ରୁତା ବଢ଼ିଲା। ତେଣୁ ବହୁତ ନମ୍ରତାର ସହିତ ଚାଲିବା ଉଚିତ। ନେପାଳରେ ମଧ୍ୟ ଏହି ଜ୍ଞାନର ପ୍ରଭାବ ପଡ଼ିବ। ଏବେ ତୁମମାନଙ୍କର ମହିମାର ସମୟ ଆସିନାହିଁ, ନଚେତ ସନ୍ନ୍ୟାସୀମାନଙ୍କର ଆଖଡ଼ା ରହିବ ନାହିଁ। ଯଦି ପ୍ରଭାବଶାଳୀ ଲୋକମାନେ ଜାଗ୍ରତ ହୋଇ ସଭାରେ ବସି ଏହି କଥା ଶୁଣାଇବେ ତେବେ ତାଙ୍କ ପଛରେ ଅନେକ ଜ୍ଞାନ ମାର୍ଗରୁ ଆସିଯିବେ। କେହି ଏମ୍ପି ଯଦି ତୁମର ମହିମା କରିବେ କି ଭାରତର ରାଜଯୁଗ ହିଁ ବ୍ରହ୍ମା କୁମାର କୁମାରୀମାନଙ୍କ ବ୍ୟତୀତ ଆଉ କେହି ଶିଖାଇ ପାରିବେ ନାହିଁ, କିନ୍ତୁ ବର୍ତ୍ତମାନ ଏପରି କେହି ଜଣେ ହେଲେ ବାହାରି ନାହାନ୍ତି। ତେଣୁ ପିଲାମାନଙ୍କୁ ବହୁତ ବୁଦ୍ଧିମାନ ଚମତ୍କାରୀ ହେବାକୁ ପଡ଼ିବ। ଅମକ ଅମୁକ କିଭଳି ଭାଷଣ କରୁଛନ୍ତି ଶିଖିବା ଦରକାର। ସେବା କରିବାର ଉପାୟ ବାବା ଶିଖାଉଛନ୍ତି, ବାବା ଯେଉଁ ମୁରଲୀ ଶୁଣାଉଛନ୍ତି କଳ୍ପ କଳ୍ପ ଠିକ ସେହିଭଳି ମୁରଲୀ ଶୁଣାଇଥିଲେ। ଡ୍ରାମାରେ ମଧ୍ୟ ଏହା ହିଁ ନିର୍ଦ୍ଧାର୍ଯ୍ୟ ଅଛି। ତେଣୁ ପ୍ରଶ୍ନ ଉଠିପାରିବ ନାହିଁ ଯେ ଏମିତି କାହିଁକି। ଡ୍ରାମା ଅନୁସାରେ ଯାହା ବୁଝାଇବାର ଥିଲା ତାହା ବୁଝାଇଲି, ଏବେ ପର୍ଯ୍ୟନ୍ତ ମଧ୍ୟ ବୁଝାଇବାରେ ଲାଗିଛି। ବାକି ଲୋକମାନେ ତ ଅନେକ ପ୍ରଶ୍ନ କରିବେ, ତେଣୁ ସେମାନଙ୍କୁ କୁହ, ପ୍ରଥମେ ମନ ମନା ଭବ ହୋଇଯାଅ। ବାବାଙ୍କୁ ଜାଣିବା ଦ୍ୱାରା ତୁମେ ସବୁକିଛି ଜାଣିଯିବ। ଆଚ୍ଛା ମିଠା ମିଠା ଶିଖିଲ ଦେ, ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ, ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ସେବା କରିବାର ଉପାୟ ଶିଖି ବହୁତ ବହୁତ ବୁଦ୍ଧିମାନ ଏବଂ ଚମତ୍କାରୀ ହେବାକୁ ପଡ଼ିବ। ନିଜେ ଧାରଣା କରି ଅନ୍ୟମାନଙ୍କୁ କରାଇବାକୁ ହେବ। ପାଠ ପଢ଼ା ଦ୍ୱାରା ନିଜର ଭାଗ୍ୟ ନିଜେ ଗଢ଼ିବାକୁ ହେବ। ଦୁଇ ନମ୍ବର, କୌଣସି କଥାରେ ଟିକେ ବି ଅହଙ୍କାର ଦେଖାଇବାର ନାହିଁ। ବହୁତ ବହୁତ ନିର୍ମାଣ ଚିତ ହେବାର ଅଛି। ମାୟା ରୂପୀ କୁମ୍ଭୀର ଠାରୁ ନିଜକୁ ସୁରକ୍ଷିତ ରଖିବାର ଅଛି। ବରଦାନ, ବିତିଯାଇଥିବା କଥାକୁ ଶ୍ରେଷ୍ଠ ବିଧି ଦ୍ଵାରା ଅତିକ୍ରମ କରି ସ୍ମରଣୀୟ ହେଉଥିବା ସମ୍ମାନର ସହିତ ଉତ୍ତୀର୍ଣ୍ଣ ଭବ। କଥାର ଅଛି ପାଷ୍ଟ ଇଜ୍ ପାଷ୍ଟ, ଅର୍ଥାତ୍ ଯାହା କିଛି ଘଟିଯାଇଛି ତାହା ନିଶ୍ଚିତ ଭୁଲି ହୋଇଯିବ। ସେହି ସମୟ ଏବଂ ସେହି ଦୃଶ୍ୟ ମଧ୍ୟ ଅତିକ୍ରମ କରିଯିବ, କିନ୍ତୁ ତୁମେମାନେ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇ ପ୍ରତ୍ୟେକ ସଂକଳ୍ପକୁ ସମୟକୁ ଅତିକ୍ରମ କର, ଅର୍ଥାତ୍ ବିତିଯାଇଥିବା କଥାକୁ ଏଭଳି ଶ୍ରେଷ୍ଠ ବିଧିରେ ଅତିକ୍ରମ କର ଯାହାକି ଅତୀତକୁ ସ୍ମୃତିରେ ଆଣିବା ମାତ୍ରକେ ଅନ୍ତର ଭିତରୁ ବାହାର ଶବ୍ଦ ବାହାରୁଥିବ। ଅନ୍ୟ ଆତ୍ମାମାନେ ତୁମର ବିତିଯାଇଥିବା କାହାଣୀରୁ ଶିକ୍ଷା ଗ୍ରହଣ କରିବେ। ତୁମମାନଙ୍କର ଅତୀତ ସ୍ମରଣୀୟ ହୋଇ ରହିଥାଉ, ତାହେଲେ ସମସ୍ତେ କୀର୍ତ୍ତନ ଅର୍ଥାତ୍ କୀର୍ତ୍ତିଗାନ କରିବେ। ସ୍ଲୋଗାନ, ଯଦି ସ୍ୱକଲ୍ୟାଣର ଶ୍ରେଷ୍ଠ ଯୋଜନା ପ୍ରସ୍ତୁତ କରିବ, ତେବେ ବିଶ୍ୱ ସେବାକୁ ଶକ୍ତିଶାଳୀ ପ୍ରକମ୍ପନ ପ୍ରାପ୍ତ ହେବ। ଓମ୍ ଶାନ୍ତି।